ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ବିଜେପି ବିଧାୟକ ଦଳର ନେତା ମୋହନ ଚରଣ ମାଝି ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଭୁବନେଶ୍ୱରର ଜନତା ମଇଦାନରେ ହେବାରକେ ଥିବା ସ୍ୱତନ୍ତ୍ର ସମାରୋହଟି ରାଜ୍ୟପାଳ ରଘୁବର ଦାସ ଶ୍ରୀ ମାଝିଙ୍କୁ ଶପଥପାଠ କରାବେ। ଏଣୁ ଜଣାଇ ଦିଆଯାଇପାରେ ଯେ ଗଲାକାଲି ସଞ୍ଜବେଳେ ମୋହନ ମାଝିଙ୍କର ସହେତେ ବିଜେପିର ଗୋଟିଏ ଦଳ ରାଜଭବନ ଯାଇଥିଲେ। ସେନ ରାଜ୍ୟ ସରକାର ଗଠନ କରବାର ଲାଗି ମୋହନ ମାଝି ରାଜ୍ୟପାଳଙ୍କର ପାଖେ ଦାବି ରଖିଥିଲେ। 78 ଜଣ ବିଧାୟକ ଆର୍ 3 ଜଣ ସ୍ୱାଧୀନ ବିଧାୟକଙ୍କର ସହିତ ମୋଟ 81 ଜଣ ବିଧାୟକଙ୍କର ସମର୍ଥନ ଥିବାର ଗୋଟିଏ ସମର୍ଥନ ପତ୍ର ଭିଲ୍ ରାଜ୍ୟପାଳଙ୍କୁ ଶ୍ରୀ ମାଝି ଦେଇଥିଲେ। ଏତାର ଉତ୍ତରୁ ରାଜ୍ୟପାଳ ରଘୁବର ଦାସ ଶ୍ରୀ ମାଝିଙ୍କୁ ରାଜ୍ୟ ସରକାର ଗଠନ କରବାର ଲାଗି ନିମନ୍ତ୍ରଣ କରିଥିଲେ। ଏ ସମୟଥି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଆର୍ ଭୂପେନ୍ଦର ଯାଦବଙ୍କ ସହିତ ଅଲଗା ନେତାମାନେ ଉପସ୍ଥିତ ଥିଲେ। ଏତାର ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରକେ ଥିବାର କନକ ବର୍ଦ୍ଧନ ସିଂଦେଓ ଆର୍ ପ୍ରଭାତୀ ପରିଡ଼ା ଭିଲ୍ ସେନ ଥିଲେ। ଆଜି ଭୁବନେଶ୍ୱରର ଜନତା ମଇଦାନରେ ହେବାରକେ ଥିବା ରାଜ୍ୟର ନୂଆ ସରକାରର ଶପଥ ଗ୍ରହଣ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଆର୍ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବେ। ଶପଥ ଗ୍ରହଣ ଉତ୍ସବଟି ସାମିଲ ହେବାର ଲାଗି ପ୍ରଧାନମନ୍ତ୍ରୀ ଦ୍ୱିପହର 2 ବଜେ ଭୁବନେଶ୍ୱରନ ପହଞ୍ଚବେ। ବିମାନ ବନ୍ଦରରୁ ସେ ସିଧାସଳଖ ରାଜଭବନ ଯିବେ। ସେନ 2 ଘଣ୍ଟା ରହିବାର ଉତ୍ତରୁ 4:30 ବଜେ ଜନତା ମଇଦାନକେ ଯିବେ। ଶପଥ ଉତ୍ସବ ଲାଗି ଜନତା ମଇଦାନର ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥାଟି 67 ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍। ଭୁବନେଶ୍ୱର ବିମାନ ବନ୍ଦରରୁ ରାଜଭବନ, ରାଜଭବନରୁ ଜୟଦେବ ବିହାର ଦେଇକରି ଜନତା ମଇଦାନ ରାସ୍ତାକେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ରାଜଧାନୀନ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ସମାରୋହ ଆଜି ଦ୍ୱିପହର 2 ବଜେରୁ ସଞ୍ଜବେଲର 7 ବଜେ ତକ୍ ନାହାତେ ଶପଥ ସମାରୋହ ସର୍ବାର୍ଥକ ଭୁବନେଶ୍ୱରନୁ ଭିନ୍ ଭିନ୍ ଇଲାକାନୁ ଗାଡ଼ି ମୋଟର ଚଳାଚଳତି କଟକଣା ଜାରି ରହିବା। ଓଡ଼ିଶାନୁ ନୂଆ ସରକାର ମୁଖ୍ୟମନ୍ତ୍ରୀ ଆର୍ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କର ଶପଥ ଗ୍ରହଣ ଉତ୍ସବ ଲାଗି ଆଜି ଭୁବନେଶ୍ୱରନୁ ଅଧା ଛୁଟି ଘୋଷଣା କରାଯାଇଛି। ମଇଦାନର 1 ବଜେ ଉତ୍ତରୁ ଭୁବନେଶ୍ୱର ମହାନଗର ନିଗମ ଇଲାକାର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ବୋଲି ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଉତ୍ସବ ମୁଖର ହୋଇଛି। ଲୋକାଚାରଥି ବିହାଘର ଉତ୍ତରୁ ସମ୍ବଲପୁର ସହରେ ଗଲାକାଲି ଅଧାରାତିନୁ ଦେବଦେବ ମହାଦେବ ଆର୍ ଦେବୀ ପାର୍ବତୀ ପାର୍ଶ୍ୱ ଦେବାଦେବୀଙ୍କ ସହିତ ଶୀତଳଷଷ୍ଠୀ ଯାତ୍ରା ଆର୍ ନଗର ପରିକ୍ରମାଥି ବାହାରିଛନ୍। ସୁନ୍ଦର ଶୈଳୀଥି ସଜାଯାଇଥିବାର ମେଢ଼ମାନଙ୍କେ ରୂପା ସୁନାର ଅଳଙ୍କାର ପିନ୍ଧିଥିବାର ଦେବ ଦମ୍ପତିଙ୍କର ଦର୍ଶନ କରବାର ଲାଗି ବହୁତେ ଭକ୍ତଙ୍କର ସମାଗମ ହୋଇଛି। ଆଜି ସକାଳେ ବାଟ ରହଣୀ ଆର୍ ପାରମ୍ପରିକ ପୂଜା ଉତ୍ତରୁ ଆର୍ କିଛି ସମୟ ଗଲେ ଫେର୍ ନଗର ପରିକ୍ରମା ଚାଲବା। ନନ୍ପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଲେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର କୋଶଲେଶ୍ୱର ବାବା, ସାକ୍ଷୀପଡ଼ାର ଓମକାରେଶ୍ୱର ବାବା, ଜଗତଜନନୀ ମା ପାର୍ବତୀଙ୍କ ସାଙ୍ଗେ ସୁସଜିତ ରଥଥି ନଗର ପରିକ୍ରମାଥି ବାହାରିଛନ୍। ଏ ନଗର ପରିକ୍ରମା ଯାତ୍ରାଥି ପାରମ୍ପରିକ ଦୁଲଦୁଲି, ମେଲୋଡ଼ି ଦୁଲଦୁଲି, ଶବର ନୃତ୍ୟ, ଆନ୍ଧ୍ରା ବାଘ ନୃତ୍ୟ, ବାଡ଼ି ନୃତ୍ୟ, ଘୁମରା ନୃତ୍ୟ, କାନ୍ତାର ନୃତ୍ୟ, କଲିକତା, ଆସାମ ରାୟପୁରରୁ ଆସିଥିବା ଆଧୁନିକ ନୃତ୍ୟ, ଅଘରି ନୃତ୍ୟ, ନାସିକ ଢୋଲ, କେରଳ ଘଣ୍ଟବାଦ୍ୟ, ଡିଜିଟାଲ ନାଇଟ୍ ସମ୍ପର୍ଦ୍ଧା ସାମିଲ ହୋଇଛନ୍। ସେନ୍ତା ରାମଲୀଲା, ନରସିଂହ, କୁମ୍ଫୁ ପାଣ୍ଡା, ଶ୍ରୀକୃଷ୍ଣଙ୍କର ନବଗୁଞ୍ଜର ବେଶ, ବାଲିର ନାରାୟଣ ଆର୍ ବହୁତେ ପ୍ରଜ୍ଞାପନ ମେଢ଼ ସାମିଲ ରହିଛି। ମୁଦିପଡ଼ା ଯାତ୍ରା କମିଟିଥି ଶ୍ରୀଲଙ୍କାର ଗୋଟିଏ ସାଂସ୍କୃତିକ ଦଳ ଆସିକରି ଲୋକନୃତ୍ୟ ପରିବେଷଣ କରୁଛନ୍। ପାଗ ଟିକେ ବଦଳିଥିବାରୁ ଆଜ୍ ଲୁକର ଗହଲି ବଢ଼ିଛି। ଉପରବେଲା ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ତକ ଯାତ୍ରା ଚାଲୁ ରହିବା। ମହାଆଳତି ଉତ୍ତରୁ ଦେବଦମ୍ପତି ମନ୍ଦିର ପ୍ରବେଶ କରବେ। ହେନ୍ତା ବାଲିବନ୍ଧାର ସୋମନାଥ ଆର୍ ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ପାର୍ବତୀଙ୍କର ସହିତ ମନ୍ଦିର ବାଟେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଶାନ୍ତି ଶୃଙ୍ଖଳା ଲାଗି ସହରର ଭିନ୍ ଭିନ୍ ଜାଗାନୁ 65 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଆଜି ସକାଳେ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଚାର କରାଯିବା। ଏହି ଧାରା ବିବରଣୀ ସକାଳର 9:30 ବଜେରୁ 1:50 ବଜେ ତକ ପ୍ରସାରଣ କରାଯିବା। ଏତେକ ଆକାଶବାଣୀ ବଲାଙ୍ଗୀର, ଭବାନୀପାଟନା, ରାଉରକେଲା କେନ୍ଦ୍ର ଏକାସାଙ୍ଗେ ରିଲେ କରବେ। ଏତାର ସହିତ ଯାତ୍ରାର ବିବରଣୀ ଦୂରଦର୍ଶନ କେନ୍ଦ୍ର ତରଫରୁ ଭିଲ୍ ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଲ୍ଲାନୁ ମେଲେରିଆ ଡେଙ୍ଗୁ ଆର୍ ଫାଇଲେରିଆ ପ୍ରତିକାର ଲାଗି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ବାବଦେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଆୟବା ଅଗଷ୍ଟ ମାସର 10 ତାରିଖରୁ 19 ତାରିଖ ତକ ଭିତରେ ସମ୍ବଲପୁର ଜିଲ୍ଲାନୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବା, ଏ ବାବଦେ ଲୋକଙ୍କୁ ସଚେତନ କରାଯିବାର ସହାୟତା, ଘରକେ ଘର ଯାଇକରି ଔଷଧ ଦିଆଯିବା, ଏତାର ସହାୟତା ଡେଙ୍ଗୁ ଆର୍ ମେଲେରିଆ ବିରୋଧୀ ଅଭିଯାନକେ ଆହୁରି ଜବର କରବାର ଲାଗି ମଶା ନିବାରଣ ଉପରେ ଜିଲ୍ଲାପାଳ ବୈଠକଟି ଜୋର ଦେଇଥିଲେ। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।